ନମସ୍କାର, ମୁଁ ଗୁଣ୍ଡାବତୀ ମହାରଣା ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥ ଟାଙ୍ଗି ବ୍ଲକର ଭୂଷଣପୁର ଗ୍ରାମ ପଞ୍ଚାୟତରୁ କହିବାକୁ ଚାହେଁ କି ଭୂଷଣପୁର ଏବଂ ବାଲିପାଟପୁର ଏକ ଜନବହୁଳ ଅଞ୍ଚଳ ଯେଉଁଠାରେ ଲୋକେ ଚାଷ ଚିଲିକାରୁ ମାଛ ଧରିବା ଏବଂ ବହୁ କ୍ଷୁଦ୍ର ବ୍ୟବସାୟରେ ସଂଶ୍ଳିଷ୍ଟ ଥାଆନ୍ତି। ମାତ୍ର ଦୁଃଖର ବିଷୟ, ଏହି ଅଞ୍ଚଳର ଜନସାଧାରଣ ଭଲ ରୋଜଗାର କରୁଥିଲେ ମଧ୍ୟ ସେମାନେ ତାଙ୍କ ରୋଜଗାରର ବହୁ ଅର୍ଥ ମଦ ପିଇବାରେ ବିନିଯୋଗ କରିଥାନ୍ତି, ଯାହାଦ୍ୱାରା ପରିବାରର ଅଭାବ ଏବଂ ଅଶାନ୍ତି ଦେଖାଦେଉଛି। ତତ୍ସହିତ ସେମାନେ ତାଙ୍କ ପିଲାମାନଙ୍କୁ ଭଲରେ ପାଠ ପଢାଇ ପାରିନଥାନ୍ତି। ଏହି ସମସ୍ୟାକୁ ଆଖି ଆଗରେ ରଖି ଆମ୍ଭେ ଭୂଷଣପୁର ଶ୍ରମଜୀବୀ ବିକାଶ ମହିଳା ସମୁଦାୟ ସମିତିର ମହିଳାମାନେ ଗ୍ରାମଠାରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ବହୁବାର ଆନ୍ଦୋଳନ କରିବା ପରେ ଶେଷରେ ଜିଲ୍ଲାପାଳ ଭୂଷଣପୁର ଏବଂ ବାଲିପାଟପୁର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନର ଉଚ୍ଛେଦ କରିଥିଲେ, କିନ୍ତୁ ଦୁଃଖର ବିଷୟ, ଚୋରା କାରବାରରେ ମଦ ବେପାର ଚାଲିଛି ଏବଂ ଲୋକମାନେ ମଧ୍ୟ ସେହି ପ୍ରକାର ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି। ଧନ୍ୟବାଦ।